आकाशवाणी संबलपुर आंचलिक खबर पढ़ुचान आशुतोष पाणिग्राही। जोहार, पहला मुख्य खबर। नागरिकता संशोधन आईन कार्यकारिता उपरे रहितादेश देवारके मना कले सुप्रीम कोर्ट। निर्वाचन लड़ुथिबा प्रार्थीकर बाद्य सूचना लागि निर्वाचन कमिशनरक तरफ तयार करायैछि। आपणक प्रार्थी बाछन्तु मोबाइल आप। देशे गला दस बरस भितरे 26% कमिछे किरासिनी व्यवहार, जातीय परिसंख्यान कार्यालय सूचना। आउ राज्यर 24 जिल्लान काल बैशाखीर रहवा प्रभाव, पाणिपाग केन्द्र अनुमान। सतर्क रहबार लागि जिल्लापाल मानकु निर्देश देले स्वतंत्र रिलीफ कमिशनर। नागरिकता संशोधन आईन कार्यकारिता उपरे रहितादेश देवारके सुप्रीम कोर्ट मना कर दैछन्। प्रधान विचारपति जस्टिस डीवाई चंद्रचूड़ अध्यक्षता गठित तीन जनिया खंडपीठ ई मामलार शुणाणी करिकरि राय दैछन्। ई आईन के चैलेंज करथिबा 237 पिटिशन उपरे 3 हप्ता भितरे उत्तर रखबारके सुप्रीम कोर्ट केन्द्र सरकारंकु समय दैछन्। इतार सहित एबे एप्रिल 9 दिन ई मामलार परवर्ती शुणाणी हेबा बोली सूचना मिलिछे। इन जनिय दिजाइपे जे गला हप्ता थी देश नागरिकता संशोधन आईन बादे विज्ञप्ति बाहरी इतार उतरु देशे ई आईन लागू होता हेले ई आईन उपरे रोक लगाबारके सुप्रीम कोर्ट न चैलेंज करा जाइथिला। सुप्रीम कोर्ट आज ई मामलार शुणाणी करथिले। साधारण निर्वाचन थी लड़ुथिबा प्रार्थी मानक अपराधिक मामला विषय सूचना देवा लागि भारतीय निर्वाचन कमिशनर तरफ आपणक प्रार्थी बाछन्तु आप प्रस्तुत करा जाइछि। ई आप स्मार्टफोन जरिए मिली पार्बा। निर्वाचन थी लड़ुथिबा प्रार्थीकर विषय सब तथ्य, नामांकन स्थिति आउ सत्यपाठ पूरा तालिका प्रार्थी एफिडेविट पोर्टाल affidavit.eci.gov.in जरिए भोटर माने पाई पार्बे। राज्य निर्वाचन के सुरुखुरुथी परिचालना करबा लागि 30 जिला निर्वाचन अधिकारी संगे 21 निर्वाचन अधिकारी नियुक्ति दिया जाइछि। राज्य निर्वाचन अधिकारी कार्यालय मिलता सूचना अनुसार 294 सहकारी रिटर्निंग अधिकारी नियुक्ति सहित तालीम दि जाइए। मतदान केन्द्र मानके 270,000 कर्मचारी नियुक्ति दिजा। फी मतदान केन्द्र के जने प्रिजाइडिंग अधिकारी और 5 पोलिंग अधिकारी परिचालना करबे। कृषि क्षेत्र स्टार्टअप आउ ग्रामीण कृषि उद्योगी सहाज करबा लागि जातीय कृषि आउ ग्रामीण विकास बैंक नाबार्ड 100 कोटी टंकार पांठी गठन करबा। पांठी अभावनु कृषि क्षेत्र आर्थिक समस्या सम्मुखीन होता स्टार्टअप मानके ई पांठीनु टंका दिजा। नाबार्ड सूचना अनुसार कृषि आउ कृषिजात द्रव्य उत्पादन लागि 22 लाख कोटी टंका ऋण दिजाई। निर्वाचन समयती केन्द्रीय सशस्त्र बाहिनी सीएपीएफ आर राज्य सशस्त्र बाहिनी एसीएफ मुतयन बाबदे भुवनेश्वर न गोटे गुरुत्वपूर्ण बैठक हो राज्य भिन्न भिन्न क्षेत्र हेबारे साधारण निर्वाचन परिप्रेक्षी जिला आवश्यकता के नजर थी रखिकी केन्ता पुलिस मुतयन करा विषय बैठक आलोचना करा। ईवीएम कमिशनिंग नुक स्ट्रंगरूम न कड़ा सुरक्षा व्यवस्था आउ भोट दिन मानके निर्वाचन जनता सुरुखुरुति हवा से पुलिस प्रशासन तरफ सब व्यवस्था करबारे आलोचना करा। बैठक मुख्य शासन सचिव प्रदीप कुमार जेना, राज्य गृह विभाग अतिरिक्त मुख्य शासन सचिव देवरंजन कुमार सिंह, राज्य मुख्य निर्वाचन अधिकारी निकुंज बिहारी धल, पुलिस महानिर्देशक अरुण कुमार षडंगी सहित वरिष्ठ पुलिस अधिकारी जोग देते। पूरी श्रीमंदिर एवं दोल पूर्णिमा दिन महाप्रभु सुनाबे सेवा इटा सुरुखुरुति करबार लागि छतीसा निजोग बैठक थी आलोचना करा जाइछे। श्रीमंदिर मुख्य प्रशासक समस्त वर्मांक अध्यक्षता होता बैठक थी दोल पूर्णिमा और मेढ़ापुड़ी नीति निर्घंट सहित पूर्णमी दिन सकाल 8 बजे 9 बजे भितरे श्रीजीव माने सुनावेस्ती भक्त मानक दर्शन देवार लागि प्रस्तुति करबारके बैठक थी आलोचना होता। निर्वाचन कमिशनर बूथ स्तरीय अधिकारी बीएलओ पत्रिका थी मीता दीदी मास्कट हिसाब से ठान पाइवान मुख्य निर्वाचन अधिकारी निकुंज बिहारी धल सब बीएलओ मानक अभिनंदन जनईछन। भोटर तालिका संशोधन आउ निर्वाचन परिचालना प्रक्रिया थी तृणमूल स्तर बूथ स्तरीय अधिकारी गुरुत्वपूर्ण दायित्व तुलेथिसन मुख्य निर्वाचन अधिकारी श्री धल से कहते। साधारण निर्वाचन सब बूथ स्तरीय अधिकारी गणतंत्र जाग्रत प्रहरी भाव काम करबे। निर्वाचन कमिशनर बूथ स्तरीय अधिकारी पत्रिकार 10 नंबर संस्करण थी ମିତା ଦିଦି ଠାନ୍ ପାଇବାରଟା ସବୁ ବୁଥସ୍ତରୀୟ ଅଧିକାରୀ ଆଉ ସାରା ରାଜ୍ୟ ଲାଗି ଗର୍ବର ବିଷୟ ଆଏ ବୋଲି ଶ୍ରୀ ଧଳ କହିଛନ୍। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶେ କିରୋସିନ ବ୍ୟବହାର 2013-14 ଆର୍ଥିକ ବଜେଟ୍ ତୁଳନାତି 2022-23 ଆର୍ଥିକ ବଜେଟ୍ ଶେଷ ବେଲ୍କେ 26% କମିଛେ ବୋଲି ଜାତୀୟ ପରିସଂଖ୍ୟାନ ତଥ୍ୟନୁ ଜଣାପଡ଼ିଛି। ଶକ୍ତି ପରିସଂଖ୍ୟାନ ଭାରତ 2024 ଶକ୍ତି ନୀତିର ପ୍ରଭାବଟି କିରୋସିନ ବ୍ୟବହାର କମିଥିବାର କୁହାଯାଇଛି। ସବୁ ପେଟ୍ରୋଲ ଜାତ ଦର ଭିତରେ ସବୁନୁ ଯହ ଡିଜେଲ ବ୍ୟବହାର ବଢ଼ିଥିଲା। ମୋଟ ପେଟ୍ରୋଲିୟମ ଜାତ ଦର ଭିତରୁ ଡିଜେଲ ବ୍ୟବହାର ପାଖାପାଖି 38.5% ଥିଲା ବୋଲି ଏହି ତଥ୍ୟନୁ ଜଣାପଡ଼ିଛି। ସୁନ୍ଦରଗଡ଼ ଜଙ୍ଗଲକେ ମଧ୍ୟପ୍ରଦେଶ ଗୋଟିଏ ମହାବଳ ବାଘ ପଲେଇ ଆଇଛେ ବୋଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ କହିଛନ୍। ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦଗିର ସାମାଜିକ ଗଣମାଧ୍ୟମଟି ମଧ୍ୟପ୍ରଦେଶ ଜଙ୍ଗଲରୁ ମହାବଳ ବାଘଟା ଓଡ଼ିଶା ଜଙ୍ଗଲକେ ଆସିଛେ ବୋଲି ସ୍ୱଷ୍ଟ କରିଛନ୍। ମିଳିଥିବାର ସୂଚନା ଅନୁସାରେ ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ବ୍ୟାଘ୍ର ଅଭୟାରଣ୍ୟନୁ ଏହି ମହାବଳ ବାଘଟା ପାଖାପାଖି 1000 କିଲୋମିଟର ପାର କରିକରି ଓଡ଼ିଶା ଆସିଥିବାର କୁହାଯାଇଛି। ଇନୁ ଜଣେଇ ଦିଆଯାଇପାରେ ଯେ ଏଛେନ୍ ଓଡ଼ିଶାନ 30 ବାଘ ଅଛନ୍। ଇମାନଙ୍କର ଭିତରେ 8 ବାଘ ଛୁଆ ଥିବାର ବନ୍ୟପ୍ରାଣୀ ସଂରକ୍ଷକ କହିଛନ୍। ପାରାଦୀପ ସମୁଦ୍ରନ ବ୍ଲାକ୍ ରୋଜ୍ ଜାହାଜ ବୁଡ଼ି ମାମଲାଟି ସିବିଆଇ ତରଫୁ ଆଜି ଓଡ଼ିଶା ହାଇକୋର୍ଟନ ସତ୍ୟପାଠ ଦାଖଲ କରାଯାଇଛି। ବ୍ଲାକ୍ ରୋଜ୍ ବୁଡ଼ି ଘଟଣାର ତଦନ୍ତ ଲାଗି ସିବିଆଇ ତରଫୁ ରାଜ୍ୟ ସରକାରଙ୍କୁ 2 ଅନୁରୋଧ କରାଯାଇଥିବାର ବିଷୟ ସତ୍ୟପାଠଟି ଉଲ୍ଲେଖ ରହିଛି। 2 ଉତ୍ତରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ବୋଲି ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାନ ଏବେ ଲୋକସଭା ଓ ବିଧାନସଭା ନିର୍ବାଚନକେ ଅବାଧ ଆଉ ନିରପେକ୍ଷ ଭାବେ ଶାନ୍ତି ଶୃଙ୍ଖଳାର ସହିତ କରବାରକେ ସୋନପୁର ସହରନ ପୁଲିସ ତରଫ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ସୁବର୍ଣ୍ଣପୁର ଏସ୍ପି ଯଶ ପ୍ରତାପ ଶ୍ରୀମାଲଙ୍କ ନିର୍ଦ୍ଦେଶଟି ସହରନ 5 ପ୍ଲାଟୁନ୍ ପୁଲିସ ଫୋର୍ସ ଏହି ଫ୍ଲାଗ୍ ମାର୍ଚ୍ଚ କରିଥିଲେ। ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ନିର୍ବାଚନ ପରିଚାଳନା ଲାଗି 5 ରିଟର୍ଣ୍ଣିଂ ଅଫିସର ଆଉ 10 ଅତିରିକ୍ତ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ସୂଚନା ଦେଇଛନ୍। ବଲାଙ୍ଗୀରଠାରେ ଜିଲ୍ଲାର ନିର୍ବାଚନ ପରିଚାଳନା ଲାଗି ପ୍ରଶାସନିକ ପ୍ରସ୍ତୁତି ବାବଦେ ସୂଚନା ଦେଇକରି ଜିଲ୍ଲାପାଳ କହିଛନ୍ତି ନିର୍ବାଚନଟି 11,141 ପୁଲିଂ କର୍ମଚାରୀ ନିୟୋଜିତ କରାଯିବ। ଇତାର ସହିତ 20% କର୍ମଚାରୀଙ୍କୁ ସଂରକ୍ଷିତ ରଖାଯାଇଛି। ନିର୍ବାଚନ ସମୟଟି ଗଣମାଧ୍ୟମ ଉପରେ ପ୍ରଶାସନର ନଜର ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବାଗିର ଖବର ପ୍ରକାଶନଠାରୁ ଦୂରେଇ ରହିବାର ଲାଗି ପରାମର୍ଶ ଦେଇକରି ଏଥିଲାଗି ଜିଲ୍ଲା ସ୍ତରନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଦି ଗୋଟିଏ କମିଟି ଯାଞ୍ଚ କରବା। ସୁରୁଖୁରୁତି ନିର୍ବାଚନ ପରିଚାଳନା ଲାଗି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ ଗଣମାଧ୍ୟମକେ ସୂଚନା ଦେଇଛନ୍। ଭୁବନେଶ୍ୱର କଷ୍ଟ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ଶାଖାକେ ଭଲ୍ କାମ ଲାଗି ସମ୍ମାନଜନକ ସର୍ବଶ୍ରେଷ୍ଠ ଚାପ୍ଟର ପୁରସ୍କାର ମିଳିଛି। ଇନ୍ଦୋରଠାରେ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଆଇସିଏମ୍ଆଇ ଲଗାତାର 23 ଲାଗି ଏହି ସମ୍ମାନଜନକ ପୁରସ୍କାର ପାଇଛି। ଏବେ 23, 24, 25, 29, 31 ଦିନ ରାଜ୍ୟର ସବୁ ଟ୍ରେଜରୀ ଅଫିସ ଖୋଲା ରହିବ ବୋଲି ଅର୍ଥ ବିଭାଗ ତରଫରୁ କୁହାଯାଇଛି। ଏବେ 23 4 ଶନିବାର, 24 ରବିବାର, 25 ଫଗୁନ ପୁନି ଆର 29 ଗୁଡ୍ ଫ୍ରାଇଡେ ଛୁଟି ଅଛି। ହେଲେ 2023-24 ଆର୍ଥିକ ବର୍ଷର ଶେଷ ହେବାର୍କେ ଆଉ ମାତ୍ର 15 ବାକି ଥିବାରୁ ସରକାରୀ ଅର୍ଥ କାରବାର ଯେନ୍ତା ଠିକ୍ ସମୟାତି ହୋଇପାରବା ହେଥିଲାଗି ଏହି ଛୁଟି ଦିନମାନଙ୍କୁ ଟ୍ରେଜରୀ ଅଫିସ ଖୋଲା ରହିବ ବୋଲି ଅର୍ଥ ବିଭାଗ ତରଫରୁ କୁହାଯାଇଛି। କାଲବୈଶାଖୀର ପ୍ରଭାବଟି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଆର୍ ବାଲେଶ୍ୱର ଜିଲ୍ଲାର କେତେଟା ଜାଗାନ ଝଡ଼ବର୍ଷା ହୋଇଥିବାର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବାଲେଶ୍ୱର ଆର୍ ମୟୂରଭଞ୍ଜ ଜିଲ୍ଲାନ ଚଡ଼କ ମାରିକାରୀ 2 ଜୀବନ ଯାଇଥିବାର ସମ୍ବାଦ ଆମକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କାଲବୈଶାଖୀର ପ୍ରଭାବ ବଢ଼ିବା ଆଉ କେତେଟା ଜାଗାନ କରା ବର୍ଷା ଆଉ ଖୁବ୍ ଜୋର୍ତି ପବନ ବୋହିବାର ସାଙ୍ଗେ ଝଡ଼ବର୍ଷାର ସମ୍ଭାବନା ରହିଛି। 24 ଜିଲ୍ଲାନ କାଲବୈଶାଖୀର ପ୍ରଭାବ ରହିବା। ଆଇବାକାଲ ରାଜ୍ୟର ଉପକୂଳ ଆର୍ ଦକ୍ଷିଣ ଭାରତ ଇତାର ପ୍ରଭାବ ଏତକା ରହିବା। ସେଥିଲାଗି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟନୁ ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାର ଲାଗି ପରାମର୍ଶ ଦିଆଯାଇଛି। କାଲବୈଶାଖୀର ପ୍ରଭାବଟି ଯେଉଁଠାରେ ନୁକସାନ ହେବା ସାଙ୍ଗେ ସାଙ୍ଗେ ସେ ତାର ରିପୋର୍ଟ ସରକାରକେ ଦେବା ଲାଗି କୁହାଯାଇଛି। କାଲବୈଶାଖୀର ପ୍ରଭାବଟି ଏବେ ଗୁରୁବାର ତକ ବର୍ଷା ହେବା। ଶେଷ ମୁଖିଆ ଖବର ଫେରିଥାଏ। ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଦେବାରକେ ମନା କଲେ ସୁପ୍ରିମକୋର୍ଟ। ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ବାବଦେ ସୂଚନା ଲାଗି ନିର୍ବାଚନ କମିଶନରଙ୍କ ତରଫରୁ ତିଆରି କରାଯାଇଛି ଆପଣଙ୍କ ପ୍ରାର୍ଥୀ ବାଛନ୍ତୁ ମୋବାଇଲ ଆପ୍। ଦେଶ ଗଲା 10 ଭିତରେ 26% କମିଛି କିରାସିନ ବ୍ୟବହାର, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସୂଚନା। ଆଉ ରାଜ୍ୟର 24 ଜିଲ୍ଲାନ କାଲବୈଶାଖୀ ରହିବାର ପ୍ରଭାବ ପାଣିପାଗ କେନ୍ଦ୍ରର ଅନୁମାନ। ସତର୍କ ରହିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।